ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶର 3 ରସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍‌ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଥ ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନମୋହନ ରାମ କୃଷ୍ଣରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ 3 ରଥରେ ଛେରା ପହରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲାଗିଥିଲେ। ଅପରାହ୍ନ ପ୍ରାୟ 4:30 ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା। ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଛି। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ 3 ରଥ ଚାରିପଟେ ବ୍ୟାରିକେଟିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳୀ ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧା ମୂର୍ତ୍ତି ଧାଡ଼ି ପହଣ୍ଡିରେ ରଥାରୂଢ଼ ହୋଇଥିଲେ। ପରେ ରଥ ଟଣାଯାଇଥିଲା। କୋରାପୁଟସ୍ଥିତ ସାବରୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭୂୟାଁ କନ୍ଧ ଭତ୍ରା ପରଜା ସୌରା ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶଭୂଷାରେ ମହାପ୍ରଭୁଙ୍କ ଆରାଧନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜୀଉମାନଙ୍କୁ 3 ରଥରେ ବିଜେ କରାଯାଇ ରଥଟଣା କାର୍ଯ୍ୟ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ତଥା ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ କଠୋର ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଆସନ୍ତା ସପ୍ତାହରେ ଏହି ବିଲ୍କୁ ସଂସଦରେ ଆଗତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ କଠୋର ଆଇନ ଆସିବା ନେଇ ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅନ୍ୟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ 3 ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରାସାୟନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ମୋଟ 3,030 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନା 2026-27ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
केमिकल सेक्टर को एक टोटली नए तरीके से भारत में डेवलप करने के लिए एक नई स्कीम की घोषणा हुई है और केमिकल भी सेमीकंडक्टर की तरह एक फाउंडेशनल इकोनॉमी है।
फाउंडेशनल इंडस्ट्री का इम्पोर्टेंस इसलिए होता है दैट अगर आपके पास देश में एक फाउंडेशन इंडस्ट्री स्ट्रांग है तो उस फाउंडेशन इंडस्ट्री पे यू कैन बिल्ड मेनी अदर इंडस्ट्री। सो दैट्स व्हाई माने प्रधानमंत्री जी ने इस इंडस्ट्री पे बहुत ध्यान देके भव्य रसायन स्कीम बनाई है।
ଭାରତୀୟ ରେଳରେ ଯାତ୍ରୀଙ୍କୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ପକ୍ଷରୁ ରେଳର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ରେଳ ଦୁର୍ଘଟଣା ହ୍ରାସ ପାଇଛି। 2014-15 ବର୍ଷରେ 135 ରେଳ ଦୁର୍ଘଟଣା ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷରେ କେବଳ 2 ରେଳ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରେଳ ସୁରକ୍ଷା ସମ୍ବନ୍ଧିତ ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରାଯାଇଛି। 2026-27 ଆର୍ଥିକ ବର୍ଷରେ ଏଥିପାଇଁ 1,20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଗତ ଏପ୍ରିଲ ମାସ ସୁଦ୍ଧା 398 ପୋକ୍ସୋ କୋର୍ଟ ସମେତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି ବୋଲି କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କହିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘାୱାଲ କହିଛନ୍ତି, ଏହି ଅଦାଲତଗୁଡ଼ିକ ଅଧୀନରେ 2025 1,43,936 ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 66,065 ମାମଲାର ସମାଧାନ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ମୋଟ 44 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି। ଏଥିରେ 23 ପୋକ୍ସୋ କୋର୍ଟ ରହିଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଦନକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି HCL ଟେକ୍ ଏବଂ ସ୍ୱଦେଶୀ ସର୍ଭମ୍ AI ସହିତ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ପ୍ରଯୁକ୍ତି ବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ହେବ। HCL ଟେକ୍ କମ୍ପାନୀ ରାଜ୍ୟରେ 730 କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହାଦ୍ୱାରା 6000ରୁ ଅଧିକ କୁଶଳୀ ଯୁବକ ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହାଦ୍ୱାରା ଓଡ଼ିଶାରେ ସ୍ୱଦେଶୀ AI କ୍ଷମତାରେ ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଆମ ସହିତ ଆଜି HCL ଟେକ୍ ପ୍ରାୟ 730 କୋଟି ଟଙ୍କାର ପୁଞ୍ଜିନିବେଶ କରୁଛନ୍ତି, ଯାହା ରାଜ୍ୟର ଡିଜିଟାଲ ଇକୋସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6000ରୁ ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବକ ଯୁବତୀମାନଙ୍କୁ ସିଧାସଳଖ ଭାବେ ଜବ୍ରେ ପ୍ରାପ୍ତ ହୋଇପାରିବ।
ସୂଚନା ଅନୁସାରେ HCL ଟେକ୍ ରାଜ୍ୟରେ ଏକ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବ। ଏହାଦ୍ୱାରା IT ଇକୋସିଷ୍ଟମ ସୁଦୃଢ଼ ହେବ। ସେହିଭଳି ସର୍ଭମ୍ AI ରାଜ୍ୟରେ AI ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରିବ। ଏହି ଦୁଇଟି ପ୍ରକଳ୍ପ ପାଇଁ ଆସନ୍ତା 5 ବର୍ଷ ମଧ୍ୟରେ 15,000 କୋଟି ଟଙ୍କା ବିନିଯୋଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, DD ନ୍ୟୁଜ୍, PMO ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ବୈଦ୍ୟୁତିକ ଯାନ EV ଗତିଶୀଳତାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସାର୍ବଜନୀନ EV ଚାର୍ଜିଂ ଷ୍ଟେସନର ବିକାଶ ପାଇଁ PME ଡ୍ରାଇଭ୍ ଯୋଜନାରେ 40,50,75,740 ଅନୁଦାନ ରାଶିକୁ ମଞ୍ଜୁରୀ ମିଳିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି, ପୂର୍ବୋଦୟର ପ୍ରବେଶପଥ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟ ପାଇଁ ସମଗ୍ର ଦେଶରେ EV ବ୍ୟବହାର ବୃଦ୍ଧି ପାଇଛି। ଗତ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ପ୍ରତିଶତ EV ବିକ୍ରି ହୋଇଥିବା ଶ୍ରୀ ଜେନା କହିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ DRDA ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି ବାଲ୍ୟ ବିବାହ ଓ ଶିଶୁ ଚାଲାଣର ପ୍ରତିରୋଧ, ଚିହ୍ନଟ, ପୁନର୍ବାସ ଏବଂ ଆଇନଗତ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିତ୍ତିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିତ୍ତିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଏ। ପାଣିପାଗ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6:00 ସୁଦ୍ଧା 614.2 ଫୁଟ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶରେ 3 ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ AI ପାର୍କ ଏବଂ ରାଜ୍ୟରେ ସାର୍ବଜନୀନ EV ଚାର୍ଜିଂ ଷ୍ଟେସନର ବିକାଶ ପାଇଁ PME ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।